ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ଆଦିବାସୀଙ୍କ ସର୍ବାଙ୍ଗୀନ ବିକାଶ ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଛନ୍ତି, କହିଲେ ରାଷ୍ଟ୍ରପତି. ପ୍ରଧାନମନ୍ତ୍ରୀ କହିଛନ୍ତି, ଏକ୍ ପେଡ୍ ମା କେ ନାମ ଅଭିଯାନ ଉପରେ ସମଗ୍ର ବିଶ୍ୱରେ ହେଉଛି ଆଲୋଚନା. 2030 ସୁଦ୍ଧା ଦେଶର ବୈଦ୍ୟୁତିକ ଯାନ ଶିଳ୍ପ କ୍ଷେତ୍ରରେ 4 କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି କହିଲେ ସଡ଼କ ପରିବହନ ମନ୍ତ୍ରୀ. ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କ ବିରୁଦ୍ଧରେ ସଂସଦରେ ଆଗତ ମହାଅଭିଯୋଗ ପ୍ରସ୍ତାବ ଅଗ୍ରାହ୍ୟ ଏବଂ ଆଡିଲେଡ୍ ଟେଷ୍ଟରେ ଆଜି ଖେଳ ଶେଷ ସୁଦ୍ଧା ଭାରତ ଦ୍ୱିତୀୟ ଇନିଂସରେ 5 ୱିକେଟ୍ ବିନିମୟରେ ସଂଗ୍ରହ କରିଛି 128 ରନ୍. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରଠାରେ ଉତ୍ତର ଓଡ଼ିଶାରେ 3ଟି ରେଳ ପ୍ରକଳ୍ପ ସମେତ ବିଭିନ୍ନ ଯୋଜନାର ଶିଳାନ୍ୟାସ କରିଛନ୍ତି. ଏହି 3ଟି ରେଳ ପ୍ରକଳ୍ପ ହେଉଛି ବାଙ୍ଗିରିପୋଷି ଗୋରୁ ମହିଷାଣୀ, ବୁଢ଼ାମରା ଚାକୁଲିଆ ଏବଂ ବାଦାମପାହାଡ଼ କେନ୍ଦୁଝର. ଏଥିପାଇଁ 6,294 କୋଟି ଟଙ୍କାର ବ୍ୟୟଟକଳ କରାଯାଇଛି. ଏହି ରେଳ ଯୋଗାଯୋଗ ଅର୍ଥନୈତିକ ଅଭିବୃଦ୍ଧିକୁ ଉତ୍ସାହିତ କରିବା ସହିତ ସେହି ଅଞ୍ଚଳରେ ଜୀବନଧାରଣ ମାନରେ ଉନ୍ନତି ଆଣିବ ବୋଲି ରାଷ୍ଟ୍ରପତି କହିଛନ୍ତି. ଦେଶରେ ଆଦିବାସୀଙ୍କ ସର୍ବାଙ୍ଗୀନ ବିକାଶ ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ସେ କହିଛନ୍ତି. ଏହି ନୂଆ ରେଳ ପ୍ରକଳ୍ପଗୁଡ଼ିକ ମୟୂରଭଞ୍ଜ ଜିଲ୍ଲାବାସୀଙ୍କ ସ୍ୱପ୍ନ ବୋଲି ସେ କହିବା ସହିତ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ପ୍ରକଳ୍ପଗୁଡ଼ିକ ସମ୍ପନ୍ନ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି. ଶିଳ୍ପ ଏବଂ ପରିବହନ କ୍ଷେତ୍ରରେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ରାଷ୍ଟ୍ରପତି କହିଛନ୍ତି. ଏହାଦ୍ୱାରା ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାର ପଛୁଆଞ୍ଚଳ ବିକାଶ ଅଧିକ ତ୍ୱରାନ୍ୱିତ ହୋଇପାରିବ. ଏହି ଅବସରରେ ରାଷ୍ଟ୍ରପତି ଆଦିବାସୀ ଗବେଷଣା ଓ ବିକାଶ କେନ୍ଦ୍ର, 100 ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ଏବଂ ଦାଣ୍ଡବୋଷ ଏୟାରଷ୍ଟ୍ରିପ୍ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି. ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ପ୍ରମୁଖ ଉପସ୍ଥିତ ଥିଲେ. ମଙ୍ଗଳବାରଠାରୁ 5 ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ମୁର୍ମୁ ଆଜି ଅପରାହ୍ନରେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି. 2047 ବିକଶିତ ଭାରତ ସ୍ୱପ୍ନ ହାସଲ ଦିଗରେ ଅଂଶଗ୍ରହଣକୁ ସୁନିଶ୍ଚିତ କରିବାକୁ ଉପରାଷ୍ଟ୍ରପତି ଜଗଦୀପ ଧନକଡ ଯୁବବର୍ଗଙ୍କୁ ଆହ୍ୱାନ ଦେଇଛନ୍ତି. ବିହାରର ମୋତିହାରୀଠାରେ ମହାତ୍ମାଗାନ୍ଧି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ସମାରୋହକୁ ଆଜି ସମ୍ବୋଧନ କରି ଉପରାଷ୍ଟ୍ରପତି କହିଛନ୍ତି, ଏହି ସ୍ୱପ୍ନ ହାସଲ ପାଇଁ ବ୍ୟକ୍ତିଗତ ଅବଦାନ ଗୁରୁତ୍ୱପୂର୍ଣ୍ଣ. ମୁଣ୍ଡପିଛା ଆୟର ପରିମାଣ ବର୍ତ୍ତମାନର ନିର୍ଦ୍ଧାରିତ ସୀମାଠାରୁ 8 ଗୁଣା ବୃଦ୍ଧି କରିବାର ଆବଶ୍ୟକତା ଉପରେ ଉପରାଷ୍ଟ୍ରପତି ଗୁରୁତ୍ୱ ଦେଇଛନ୍ତି. ସେ କହିଛନ୍ତି, 140 କୋଟି ଭାରତୀୟ ମିଳିମିଶି କାର୍ଯ୍ୟ କଲେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିପାରିବ. ସମାରୋହରେ ଉପରାଷ୍ଟ୍ରପତି କୃତି ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ଏବଂ ପଦକ ପ୍ରଦାନ କରିଛନ୍ତି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଏକ୍ ପେଡ୍ ମା କେ ନାମ ଅଭିଯାନ ଉପରେ ସମଗ୍ର ବିଶ୍ୱରେ ଆଲୋଚନା ଚାଲିଛି. ଯୁବବର୍ଗଙ୍କୁ ନୂତନ ସୁଯୋଗ ଦେବା ଲକ୍ଷ୍ୟରେ ଆସନ୍ତା ଜାନୁଆରୀ ମାସରେ ବିକଶିତ ଭାରତ ଯୁବନେତା ଆଲୋଚନାର ଆୟୋଜନ କରାଯିବ ବୋଲି ସେ କହିଛନ୍ତି. ଅହମ୍ମଦାବାଦରେ ଆୟୋଜିତ ବ୍ୟାପ୍ସ କାର୍ଯ୍ୟକର୍ତ୍ତା ସୁବର୍ଣ୍ଣ ମହୋତ୍ସବକୁ ଆଭାସୀ ମାଧ୍ୟମରେ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଏହା କହିଛନ୍ତି. ୟୁକ୍ରେନ୍ ଯୁଦ୍ଧ ସମୟରେ ଭାରତୀୟ ନାଗରିକଙ୍କୁ ଫେରାଇ ଆଣିବାରେ ବ୍ୟାପ୍ସ ପ୍ରୟାସକୁ ସେ ଉଚ୍ଚ ପ୍ରଶଂସା କରିଛନ୍ତି. ସେ କହିଛନ୍ତି, କିଛି ମାସ ତଳେ ଆବୁଧାବିରେ ଭଗବାନ ସ୍ୱାମୀ ନାରାୟଣ ସ୍ୱାମୀ ମନ୍ଦିର ପ୍ରତିଷ୍ଠା ହୋଇଥିଲା. ଏଭଳି ପଦକ୍ଷେପ ମାଧ୍ୟମରେ ସମଗ୍ର ବିଶ୍ୱ ଭାରତର ସାଂସ୍କୃତିକ ବିବିଧତା ଏବଂ ଆଧ୍ୟାତ୍ମିକ ଐତିହ୍ୟକୁ ଦେଖିବାର ସୁଯୋଗ ପାଇଛି. ଭାରତର ସାଂସ୍କୃତିକ ଗୌରବ ଏବଂ ମାନବୀୟ ଉଦାରତା ବିଷୟରେ ବିଶ୍ୱ ଅବଗତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି. ବିଶ୍ୱବ୍ୟାପୀ 30 ଦେଶର 1,00,000+ ବୋଚା ସନ୍ନ୍ୟାସୀ ଅକ୍ଷର ପୁରୁଷୋତ୍ତମ ସ୍ୱାମୀନାରାୟଣ ସଂସ୍ଥା ବାପ୍ସ ସ୍ୱେଚ୍ଛାସେବୀ ଏଥିରେ ଅଂଶଗ୍ରହଣ କରୁଛନ୍ତି। 2030 ସୁଦ୍ଧା ଦେଶରେ ବୈଦ୍ୟୁତିକ ଯାନ ଶିଳ୍ପ କ୍ଷେତ୍ରରେ 4 କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନସ୍ଥ ଜାତୀୟ ଅଗ୍ନିଶମ ସେବା ମହାବିଦ୍ୟାଳୟର ବୈଦ୍ୟୁତିକ ଯାନରେ ଅଗ୍ନି ଦୁର୍ଘଟଣା ପରିଚାଳନା ଶୀର୍ଷକ କର୍ମଶାଳାରେ ଉଦ୍ବୋଧନ ଦେଇ ଶ୍ରୀ ଗଡ଼କରୀ ଏହା କହିଛନ୍ତି। ବୈଦ୍ୟୁତିକ ଯାନରେ ବ୍ୟବହୃତ ଲିଥିୟମ୍ ଆୟନ୍ ବ୍ୟାଟେରୀର ଗୁରୁତ୍ୱ ଉପରେ ଆଲୋକପାତ କରିବା ସହିତ ଶ୍ରୀ ଗଡ଼କରୀ କହିଛନ୍ତି, ବିଶ୍ୱର ଲିଥିୟମ୍ ଭଣ୍ଡାରର ପ୍ରାୟ 6% ଜମ୍ମୁରେ ଉପଲବ୍ଧ। ଏହାକୁ ବ୍ୟବହାର କରି 60 କୋଟି ବୈଦ୍ୟୁତିକ ଯାନ ପାଇଁ ଲିଥିୟମ୍ ଆୟନ୍ ବ୍ୟାଟେରୀ ପ୍ରସ୍ତୁତ କରାଯାଇପାରିବ, ଫଳରେ ବ୍ୟାଟେରୀର ମୂଲ୍ୟ ମଧ୍ୟ ହ୍ରାସ ପାଇବ ବୋଲି ଶ୍ରୀ ଗଡ଼କରୀ ଆଶା ପ୍ରକାଶ କରିଛନ୍ତି। ଗତ 3 ବର୍ଷ ମଧ୍ୟରେ 2 ଚକିଆ ବୈଦ୍ୟୁତିକ ଯାନରେ ଅଗ୍ନିକାଣ୍ଡ ଘଟଣା ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ଗଡ଼କରୀ କହିଛନ୍ତି, ଡିଆର୍ଡିଓ ଏବଂ ଆଇଆଇଟିର ଏକ ବିଶେଷଜ୍ଞ କମିଟି ଏହା ଉପରେ ଗବେଷଣା କରୁଛନ୍ତି। ବ୍ୟାଟେରୀ ନିରାପତ୍ତା ନେଇ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯିବା ସହିତ ବୈଦ୍ୟୁତିକ ବସ୍ରେ ଅଗ୍ନିଚିହ୍ନଟ ଶବ୍ଦ ସଙ୍କେତ ଲଗାଇବାକୁ ସରକାର ବାଧ୍ୟତା ବାଧ୍ୟତାମୂଳକ କରିଛନ୍ତି ବୋଲି ସେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଇଭି ବ୍ୟାଟେରୀ ବର୍ଜ୍ୟବସ୍ତୁ ପରିଚାଳନା ସମ୍ବନ୍ଧୀୟ ନିୟମ ଗତ 2022 ମସିହାରୁ ପ୍ରସ୍ତୁତ ହୋଇସାରିଛି। ବ୍ୟାଟେରୀ ନିର୍ମାତାଙ୍କ ପାଇଁ ଏ ସଂକ୍ରାନ୍ତୀୟ ନିୟମକୁ ବାଧ୍ୟତାମୂଳକ କରାଯାଇଛି ବୋଲି ସେ କହିଛନ୍ତି। ଦେଶରେ ପ୍ରାୟ 30 ଲକ୍ଷ ବୈଦ୍ୟୁତିକ ଯାନ ପଞ୍ଜିକୃତ ହୋଇଛି ବୋଲି ସେ ସୂଚନା ଦେଇଛନ୍ତି। ଗତବର୍ଷ ବୈଦ୍ୟୁତିକ ଯାନ କ୍ରୟ 45% ବୃଦ୍ଧି ପାଇଛି। ବୈଦ୍ୟୁତିକ ଯାନ କ୍ଷେତ୍ରରେ 400ରୁ ଅଧିକ ଷ୍ଟାର୍ଟଅପ୍ କାର୍ଯ୍ୟ କରୁଛନ୍ତି ବୋଲି ସେ ସୂଚନା ଦେଇଛନ୍ତି। ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ୍ ସୁକ୍ ୟୁଲ୍ଙ୍କ ବିରୁଦ୍ଧରେ ସଂସଦରେ ଆଗତ ମହାଅଭିଯୋଗ ପ୍ରସ୍ତାବ ଅଗ୍ରାହ୍ୟ ହୋଇଛି। ବିରୋଧୀଙ୍କ ପକ୍ଷରୁ ଆଗତ ଏହି ପ୍ରସ୍ତାବ ଉପରେ ରାଷ୍ଟ୍ରପତିଙ୍କୁ ସମର୍ଥନ କରୁଥିବା ଦଳ ଭୋଟ୍ ବର୍ଜନ କରିଥିଲେ। ଏହି ପ୍ରସ୍ତାବ ପାଇଁ ସଂସଦର 2/3 ଅର୍ଥାତ୍ 300 ସଦସ୍ୟଙ୍କ ମଧ୍ୟରୁ 200 ଜଣଙ୍କର ସମର୍ଥନ ଆବଶ୍ୟକ ରହିଥିଲା। ବିରୋଧୀ ଦଳଙ୍କ ପାଖରେ 192 ସମର୍ଥନ ରହିଥିଲେ ମଧ୍ୟ 200 ମ୍ୟାଜିକ୍ ସଂଖ୍ୟାରେ ପହଞ୍ଚି ପାରିନଥିଲେ, ଫଳରେ ବିନା ବାଲଟ ଗଣତିରେ ଏହି ପ୍ରସ୍ତାବକୁ ରଦ୍ଦ କରାଯାଇଥିଲା। ସୂଚନାଯୋଗ୍ୟ, ଗତ ମଙ୍ଗଳବାର ରାତିରେ ରାଷ୍ଟ୍ରପତି ୟୁନ୍ ଜରୁରୀକାଳୀନ ସାମରିକ ଆଇନ ଘୋଷଣା କରିଥିଲେ। ତେବେ ବିରୋଧୀ ନିୟନ୍ତ୍ରିତ ସଂସଦ ଏହାକୁ ପ୍ରତ୍ୟାଖ୍ୟାନ କରିବାକୁ ଭୋଟ୍ ଦେବାର କିଛି ସମୟ ପରେ ରାଷ୍ଟ୍ରପତି ଏହି ଘୋଷଣାକୁ ପ୍ରତ୍ୟାହୃତ କରିଥିଲେ। ମହାଅଭିଯୋଗ ପ୍ରସ୍ତାବ ଉପରେ ଭୋଟ୍ଦାନ ପୂର୍ବରୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ ଟେଲିଭିଜନ ବାର୍ତ୍ତାରେ ରାଷ୍ଟ୍ରପତି ୟୁନ୍ ସାର୍ବଜନୀନ କ୍ଷମା ପ୍ରାର୍ଥନା କରିବା ସହିତ ଏଭଳି ଆଦେଶ ଆଉ ପ୍ରଦାନ କରାଯିବ ନାହିଁ ବୋଲି ପ୍ରତିଶ୍ରତି ଦେଇଥିଲେ। ଘାନାରେ ରାଷ୍ଟ୍ରପତି ପଦ ଏବଂ ସଂସଦୀୟ ନିର୍ବାଚନ ପାଇଁ ମତଦାନ ଚାଲିଛି। ଭାରତୀୟ ସମୟ ରାତି 10:30 ପର୍ଯ୍ୟନ୍ତ ମତଦାନ ପ୍ରକ୍ରିୟା ଜାରି ରହିବ ବୋଲି ଜଣାପଡ଼ିଛି। ଆସନ୍ତାକାଲି ପୂର୍ବାହ୍ନ ସୁଦ୍ଧା ପ୍ରାରମ୍ଭିକ ଫଳାଫଳ ପ୍ରକାଶ ପାଇବା ନେଇ ଆଶା କରାଯାଉଛି। ପ୍ରଥମ ଆନୁଷ୍ଠାନିକ ଫଳାଫଳ ଆସନ୍ତା ମଙ୍ଗଳବାର ସୁଦ୍ଧା ଜଣାପଡ଼ିବ। ପଶ୍ଚିମ ଆଫ୍ରିକାର ଏହି ଦେଶରେ ପ୍ରାୟ 18.7 ପଞ୍ଜିକୃତ ଭୋଟର ଅଛନ୍ତି। ଘାନା ସମ୍ଭିଧାନ ଅନୁଯାୟୀ ରାଷ୍ଟ୍ରପତି ନାନା ଆକୁଫୋ ଆଡୋ ନିଜର 2 କାର୍ଯ୍ୟକାଳ ପୂରଣ କରିବା ପରେ ଆସନ୍ତା ମାସରେ ଇସ୍ତଫା ପ୍ରଦାନ କରିବେ। ରାଷ୍ଟ୍ରପତି ପଦ ପାଇଁ 12 ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଶସ୍ତ ବାହିନୀ ପତାକା ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯବାନଙ୍କ ବୀରତ୍ୱ, ସଂକଳ୍ପ ଏବଂ ବଳିଦାନକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଏକ ବାର୍ତ୍ତାରେ ସେ କହିଛନ୍ତି ଯବାନଙ୍କ ସାହସିକତା ସମସ୍ତଙ୍କୁ ପ୍ରେରଣା ଦେଇଥାଏ। ସଶସ୍ତ ବାହିନୀ ପତାକା ଦିବସ ପାଣ୍ଠିରେ ଯୋଗଦାନ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ସୂଚନାଯୋଗ୍ୟ, 1949 ମସିହାରୁ ପ୍ରତିବର୍ଷ ଡିସେମ୍ବର 7 ଏହି ଦିବସ ପାଳିତ ହୋଇଆସୁଛି। ଆଞ୍ଚଳିକ ଅସ୍ଥିରତା ଭାରତ ଏବଂ ବୈଷୟିକ ସ୍ୱାର୍ଥ କ୍ଷେତ୍ରରେ ନକାରାତ୍ମକ ପ୍ରଭାବ ପକାଇଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି। ଦୋହା ଫୋରମ୍ 2024 ଆଜି ନୂଆ ଯୁଗରେ ସଂଘର୍ଷ ମଧ୍ୟସ୍ଥତା ଶୀର୍ଷକ ଆଲୋଚନାଚକ୍ରରେ ଯୋଗଦେଇ ଡକ୍ଟର ଜୟଶଙ୍କର ଏହା କହିଛନ୍ତି। ଭୌଗୋଳିକ ଦୃଷ୍ଟିକୋଣରୁ ଦୂରରେ ରହୁଥିଲେ ମଧ୍ୟ ସଂଘର୍ଷର ପ୍ରଭାବ ଭାରତର ଅର୍ଥନୀତି ଏବଂ ନିରାପତ୍ତା ଉପରେ ପକାଇଥାଏ ବୋଲି ସେ କହିଛନ୍ତି। ୟୁକ୍ରେନ୍ ସଂଘର୍ଷ ପ୍ରସଙ୍ଗରେ ଭାରତର କୂଟନୈତିକ ପ୍ରୟାସ ଉପରେ ଡକ୍ଟର ଜୟଶଙ୍କର ଆଲୋକପାତ କରିଛନ୍ତି। ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ଉପରେ ଭାରତ ସର୍ବଦା ଗୁରୁତ୍ୱ ପ୍ରଦାନ କରିଆସିଛି ବୋଲି ସେ କହିଛନ୍ତି। ଆଡିଲେଟ୍ ଓଭାଲ୍ଠାରେ ଚାଲିଥିବା ବର୍ଡର ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ରେ ଆଜି ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ତା'ର ଦ୍ୱିତୀୟ ଇନିଂସ୍ରେ 5 ବିନିମୟରେ 128 ରନ୍ ସଂଗ୍ରହ କରିଛି। ରିଷଭ ପନ୍ଥ 28 ରନ୍ ଏବଂ ନୀତିଶ କୁମାର ରେଡ୍ଡି 15 ରନ୍ କରି କ୍ରିଜ୍ରେ ଅପରାଜିତ ଅଛନ୍ତି। ଅଷ୍ଟ୍ରେଲିଆର ପ୍ରଥମ ଇନିଂସ୍ ସ୍କୋର୍ଠାରୁ ଭାରତ ଏବେ ମଧ୍ୟ 29 ରନ୍ ପଛୁଆ ରହିଛି। ପୂର୍ବରୁ ଅଷ୍ଟ୍ରେଲିଆ ତା'ର ପ୍ରଥମ ଇନିଂସ୍ରେ ସମସ୍ତ ୱିକେଟ୍ ହରାଇ 337 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଟ୍ରାଭିସ୍ ହେଡ୍ 141 ବଲ୍ରେ 140 ରନ୍ ସଂଗ୍ରହ କରିଥିଲେ। ଭାରତ ପକ୍ଷରୁ ଯଶପ୍ରୀତ ବୁମ୍ରା ଏବଂ ମହମ୍ମଦ ସିରାଜ 4 ଲେଖାଏଁ ୱିକେଟ୍ ଅକ୍ତିଆର କରିଥିବାବେଳେ ନୀତିଶ ରେଡ୍ଡି, ରବିଚନ୍ଦ୍ରନ ଅଶ୍ୱିନୀ 1 ଲେଖାଏଁ ୱିକେଟ୍ ନେଇଥିଲେ। ଜୁନିୟର ମହିଳା ହକି ଏସିଆ କପ୍ ଟୁର୍ଣ୍ଣାମେଣ୍ଟ ଆଜିଠାରୁ ଓମାନର ମସ୍କଟ୍ଠାରେ ଆରମ୍ଭ ହୋଇଛି। ଏହି ପ୍ରତିଯୋଗିତାରେ 10 ଦଳ ଭାଗ ନେଉଛନ୍ତି। ଏଫ୍ଆଇଏଚ୍ ଜୁନିୟର ବିଶ୍ୱକପ୍ 2025 ଲାଗି ଏହା ହେଉଛି ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟ। ଟୁର୍ଣ୍ଣାମେଣ୍ଟର ଶୀର୍ଷ 5 ଦଳ ବିଶ୍ୱକପ୍ ଖେଳିବା ଲାଗି ଯୋଗ୍ୟ ବିବେଚିତ ହେବେ। ପୁଲ୍ ଏ'ରେ ଭାରତ ସମେତ ଚୀନ୍, ମାଲେସିଆ, ଥାଇଲାଣ୍ଡ ଏବଂ ବାଂଲାଦେଶ ରହିଥିବା ବେଳେ ପୁଲ୍ ବି'ରେ ଦକ୍ଷିଣ କୋରିଆ, ଜାପାନ, ହଂକଂ, ଶ୍ରୀଲଙ୍କା ଏବଂ ତାଇପେଇ ସ୍ଥାନ ପାଇଛନ୍ତି। ଆଜି ଗ୍ରୁପ୍ ଏ'ରେ ଏକ ମ୍ୟାଚ୍ରେ ଚୀନ୍ ବାଂଲାଦେଶକୁ 19-0 ଗୋଲ୍ରେ ପରାସ୍ତ କରିଛି। ଅନ୍ୟ ଏକ ମ୍ୟାଚ୍ରେ ମାଲେସିଆ ଥାଇଲାଣ୍ଡକୁ 3-0 ଗୋଲ୍ରେ ପରାସ୍ତ କରିଛି। ଆସନ୍ତାକାଲି ଭାରତ ଏହାର ପ୍ରଥମ ମ୍ୟାଚ୍ ବାଂଲାଦେଶ ବିପକ୍ଷରେ ଖେଳିବ। ଆସନ୍ତା 15 ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଆଦିବାସୀଙ୍କ ସର୍ବାଙ୍ଗୀନ ବିକାଶ ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଛନ୍ତି କହିଲେ ରାଷ୍ଟ୍ରପତି। ପ୍ରଧାନମନ୍ତ୍ରୀ କହିଛନ୍ତି ଏକ୍ ପେଡ୍ ମା କେ ନାମ୍ ଅଭିଯାନ ଉପରେ ସମଗ୍ର ବିଶ୍ୱରେ ହେଉଛି ଆଲୋଚନା। ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କ ବିରୁଦ୍ଧରେ ସଂସଦରେ ଆଗତ ମହାଅଭିଯୋଗ ପ୍ରସ୍ତାବ ଅଗ୍ରାହ୍ୟ ଏବଂ ଆଡିଲେଟ୍ ଟେଷ୍ଟରେ ଆଜି ଖେଳ ଶେଷ ସୁଦ୍ଧା ଭାରତ ଦ୍ୱିତୀୟ ଇନିଂସରେ 5 wicket ବିନିମୟରେ ସଂଗ୍ରହ କରିଛି 128 ରନ୍। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।